ଆକାଶବାଣୀ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ସମୁଦ୍ରରୁ ସମୃଦ୍ଧି କାର୍ଯ୍ୟକ୍ରମ ଅଧୀନରେ ଗୁଜରାଟର ଭାବନଗରଠାରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ। ମରକୋକୁ ଆସନ୍ତା ସୋମବାରଠାରୁ ଦୁଇଦିନିଆ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ। ତେହେରାନର ପରମାଣୁ କାର୍ଯ୍ୟକ୍ରମ ଉପରେ କୌଣସି ବାହ୍ୟ ଚାପକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଲେ ଇରାନର ବୈଦେଶିକ ମନ୍ତ୍ରୀ। ଚୀନ୍ ମାଷ୍ଟର୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଲେ ଭାରତୀୟ ପୁରୁଷ ଯୋଡ଼ି। ଏବଂ ନୂଆଦିଲ୍ଲୀଠାରେ ଜାରି ରହିଛି ଭାରତ ଅଷ୍ଟ୍ରେଲିଆ ମହିଳା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଅନ୍ତିମ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭାବନଗରଠାରେ ସମୁଦ୍ରରୁ ସମୃଦ୍ଧି କାର୍ଯ୍ୟକ୍ରମରେ 34,200 କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପରେ 7,800 କୋଟି ଟଙ୍କାରୁ ଅଧିକ ଟଙ୍କା ମୂଲ୍ୟର ସାମୁଦ୍ରିକ ପ୍ରକଳ୍ପ ରହିଛି। ପ୍ରଧାନମନ୍ତ୍ରୀ ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟର 66,000 କୋଟି ଟଙ୍କା ମୂଲ୍ୟର 21 ବୁଝାମଣାପତ୍ରକୁ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି।
भारत को दुनिया की एक बड़ी समुद्री शक्ति बनाने के लिए 3 और बड़ी स्कीम्स पर भारत सरकार काम कर रही है। इन 3 योजनाओं से शिप बिल्डिंग सेक्टर को आर्थिक मदद मिलने में आसानी होगी, हमारे शिपयार्ड्स को मॉडर्न टेक्नोलॉजी अपनाने में मदद होगी और डिजाइन और क्वालिटी सुधारने में भी बहुत मदद मिलने वाली है। इन पर आने वाले वर्षों में 70,000 करोड़ रुपये से ज्यादा खर्च किए जाएंगे।
ଏହି ଅବସରରେ ସମ୍ବୋଧନ କରି ବନ୍ଦର ପରିବହନ ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, ଗତ 11 ବର୍ଷ ମଧ୍ୟରେ ଭାରତରେ ବନ୍ଦର ନେତୃତ୍ୱାଧୀନ ବିକାଶ ସହ ସାମୁଦ୍ରିକ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ହୋଇଛି। ସେ କହିଛନ୍ତି, ବନ୍ଦରଗୁଡ଼ିକର କ୍ଷମତା ଦ୍ୱିଗୁଣିତ ହୋଇଛି ଏବଂ ରେକର୍ଡ ସଂଖ୍ୟକ ମାଲ ପରିବହନ କରାଯାଇଛି। ଏଥିସହ ଦେଶରେ ଜଳପଥର ବିକାଶ ମଧ୍ୟ ହୋଇଛି।
भारत के पोर्ट सेक्टर, शिपिंग और वाटरवेज में अभूतपूर्व परिवर्तन आया है। पिछले 11 वर्षों में भारत के बंदरगाहों की क्षमता दोगुने हो चुकी है। कार्गो हैंडलिंग रिकॉर्ड स्तर पर पहुंची है और अंतर्देशीय जलमार्ग में 700% में अधिक की बढ़ोतरी हुई है।
भावनगर गस्त पूर्व प्रधानमंत्री विमान बंदर ठारु जवाहर पड़िया पर्यंत एक रोड शो रे अंशग्रहण करथिले। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ସୋମବାରଠାରୁ ମରକୋକୁ ଦୁଇଦିନିଆ ସରକାରୀ ଗସ୍ତରେ ଯିବେ। ଏହି ଉତ୍ତର ଆଫ୍ରିକୀୟ ରାଷ୍ଟ୍ରକୁ ପ୍ରତିରକ୍ଷା ମନ୍ତ୍ରୀଙ୍କର ଏହା ହେବ ପ୍ରଥମ ଗସ୍ତ। ଦୁଇ ଦେଶ ମଧ୍ୟରେ ରଣନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ମନ୍ତ୍ରୀ ଶ୍ରୀ ସିଂ ଏହି ଗସ୍ତ ଅବସରରେ ବେରେଚିଟ୍ଠାରେ ଟାଟା ଆଡ୍ଭାନ୍ସ ସିଷ୍ଟମ୍ ମରକୋର ନୂତନ ଉତ୍ପାଦନ ବ୍ୟବସ୍ଥାର ଉଦ୍ଘାଟନ କରିବେ। ଆଫ୍ରିକାରେ ଏହା ହେବ ପ୍ରଥମ ଭାରତୀୟ ପ୍ରତିରକ୍ଷା ଉତ୍ପାଦନ ପ୍ଲାଣ୍ଟ। ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ପ୍ରତିରକ୍ଷା ଶିଳ୍ପର ବିଶ୍ୱସ୍ତରରେ ବ୍ୟାପକତାକୁ ଏହା ପ୍ରତିଫଳିତ କରୁଛି। ଭାରତ ଓ ମରକୋ ଦ୍ୱିପାକ୍ଷିକ ପ୍ରତିରକ୍ଷା, ରଣନୈତିକ ଏବଂ ଶିଳ୍ପ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ମନ୍ତ୍ରୀ ଶ୍ରୀ ସିଂ ତାଙ୍କ ମରକୋ ପ୍ରତିପକ୍ଷ ଅବଦୁଲ ଟିଭ୍ ଲୌଡିଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ଦ୍ୱିପାକ୍ଷିକ ଶିଳ୍ପ ସହଯୋଗ ବୃଦ୍ଧି ନେଇ ନୂତନ ମାର୍ଗ ଉନ୍ମୋଚନ କରିବା ଲକ୍ଷ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ମରକୋର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ରିୟାତ୍ ମେଜରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ରାବାଟ୍ଠାରେ ମନ୍ତ୍ରୀ ଶ୍ରୀ ସିଂ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବେ। ଏହି ଗସ୍ତ ଅବସରରେ ପ୍ରତିରକ୍ଷା ସହଯୋଗ ନେଇ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଦେଶର ସମସ୍ତ କ୍ଷେତ୍ରରେ ଉତ୍ସାହ ଦେଖାଦେଇଛି। ଗତମାସ 15 ତାରିଖରେ ଦିଲ୍ଲୀର ଲାଲକିଲ୍ଲାଠାରୁ ଶ୍ରୀ ମୋଦି ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ ଜିଏସ୍ଟି ସଂସ୍କାର ସ୍ୱରୂପ ଉପହାର ସମ୍ପର୍କରେ ଘୋଷଣା କରିଥିଲେ। ଜିଏସ୍ଟି ପରିଷଦ ଗତ 3 ତାରିଖରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ବାସ୍ତବତାରେ ରୂପାନ୍ତର କରିଛି। ଆସନ୍ତା ସୋମବାରଠାରୁ ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଲାଗୁ ହେବ। କେନ୍ଦ୍ର ସରକାର ଇଲେକ୍ଟ୍ରୋନିକ୍ସ ଉପକରଣ କ୍ଷେତ୍ରରେ ଜିଏସ୍ଟି ସଂସ୍କାରରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି। ଘରୋଇ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଜିଏସ୍ଟି ହ୍ରାସ କରି କେନ୍ଦ୍ର ସରକାର ଇଲେକ୍ଟ୍ରୋନିକ୍ସ ଶିଳ୍ପ ପାଇଁ ବଡ଼ ଆଶ୍ୱସ୍ତି ଆଣିଛନ୍ତି। ଏହାଦ୍ୱାରା ଜନସାଧାରଣ ଅଧିକରୁ ଅଧିକ ଇଲେକ୍ଟ୍ରୋନିକ୍ସ ଦ୍ରବ୍ୟ କ୍ରୟ କରିବା ସହ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ବୋଲି କୁହାଯାଇଛି। କମ୍ପୋଷ୍ଟିଂ ମେସିନ୍ ଉପରେ 12% 5% ହ୍ରାସ କରାଯାଇଛି। ଏହାଦ୍ୱାରା ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ର ଅଧିକ ତ୍ୱରାନ୍ୱିତ ହେବ। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଅଧୀନରେ ଏଭଳି ପଦକ୍ଷେପ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉପରେ ସୁଲଭତାକୁ ପ୍ରୋତ୍ସାହନ ପ୍ରଦାନ କରିବା ସହ ଘରୋଇ ଉତ୍ପାଦକଙ୍କ ପାଇଁ ଅଧିକ ବଜାର ବ୍ୟବସ୍ଥା ସୃଷ୍ଟି ହେବା ନେଇ ଆଶା କରାଯାଉଛି। ତେହେରାନ ଏହାର ପରମାଣୁ କାର୍ଯ୍ୟକ୍ରମ ଉପରେ କୌଣସି ବାହ୍ୟ ଚାପକୁ ବରଦାସ୍ତ କରିବ ନାହିଁ ବୋଲି ଇରାନ୍ର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଅଘର୍ଜୀ କହିଛନ୍ତି। ଏହାଦ୍ୱାରା ଉତ୍ତେଜନାମୂଳକ ପରିସ୍ଥିତି ବୃଦ୍ଧି ପାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ଇରାନ୍ ନିଜର ନିରନ୍ତର କୂଟନୈତିକ ଏବଂ ବୈଷୟିକ ସହଯୋଗ ପ୍ରଦାନ କରିଆସୁଛି। ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା ଆଇଏଇଏର ମୁଖ୍ୟ ରାଫେଲ ଗ୍ରୋସିଙ୍କ ସହ ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା ସମୟରେ ଶ୍ରୀ ଅଘର୍ଜୀ ଏହା କହିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦର 2015 ପରମାଣୁ ଚୁକ୍ତି ଅନୁଯାୟୀ ପ୍ରତିବନ୍ଧକ ରିହାତି ବୃଦ୍ଧି କରିବା ନେଇ ଏକ ପ୍ରସ୍ତାବ ଗ୍ରହଣ ବିଫଳ ହେବା ପରେ ଶ୍ରୀ ଗ୍ରୋସିଙ୍କ ସହ ଶ୍ରୀ ଅଘର୍ଜୀଙ୍କର ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲା। ଆଇଏଇଏର ସମ୍ପ୍ରତି ଅନୁଷ୍ଠିତ ଏକ ବୋର୍ଡ ବୈଠକରେ ଯୋଗଦେଇ ଶ୍ରୀ ଅଘର୍ଜୀ ରାଜନୈତିକ ପରିସ୍ଥିତିକୁ ସମାଲୋଚନା କରିବା ସହ କହିଛନ୍ତି ଆନ୍ତର୍ଜାତିକ ନିୟମ ପରିଧି ମଧ୍ୟରେ ପର୍ଯ୍ୟବେକ୍ଷକଙ୍କୁ ଇରାନ୍ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରୁଛି। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ଦେଶର ସାର୍ବଜନୀନ ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିବା ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ଉନ୍ନତ କରିବା ଲକ୍ଷ୍ୟ ନେଇ ମୋଦି ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ଏକ ରିପୋର୍ଟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 11 ବର୍ଷ ମଧ୍ୟରେ ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। 2018 ମୋଦି ସରକାର ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରତି ପରିବାରକୁ ବର୍ଷକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ଏହି ଯୋଜନା ଅଧୀନରେ ପ୍ରଦାନ କରାଯାଉଛି। 12 କୋଟିରୁ ଅଧିକ ପରିବାର ଏଥିରେ ସଂଶ୍ଳିଷ୍ଟ ହେବା ସହ 55 କୋଟିରୁ ଅଧିକ ବ୍ୟକ୍ତି ଏହି ଯୋଜନାର ସୁଫଳ ପାଉଛନ୍ତି। ଗତବର୍ଷ ଅକ୍ଟୋବର 29 ତାରିଖରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆୟୁଷ୍ମାନ ବୟୋବନ୍ଦନା ଯୋଜନାକୁ ଅନ୍ତର୍ଭୁକ୍ତ କରି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ବ୍ୟାପକ କରିଛନ୍ତି।
ସରକାର ପ୍ରୟାସ ହି ଦେଶ କେ ହର ବୁଜୁର୍ଗ ଜିନକି ଆୟୁ 70 ବର୍ଷ କେ ଉପର ହୈ ଉନକୋ ଜଲ୍ଦ ସେ ଜଲ୍ଦ ଆୟୁଷ୍ମାନ ବୟୋବନ୍ଦନା କାର୍ଡ ମିଲେ ଔର ୟେ ଏସୀ ଯୋଜନା ହୈ ଜିସମେ ଆୟ କି କୋଇ ପାବନ୍ଦି ନହିଁ।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏକ ଅନ୍ତର୍ଭୁକ୍ତି ସମ୍ପନ୍ନ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମ୍ ସୃଷ୍ଟି କରିବା ସହ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ନୀତିକୁ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମଳୟରଞ୍ଜନ ମିଶ୍ର।
ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 6:30 ବଜାର ମନ୍ତ୍ର ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଆସନ୍ତା ସୋମବାରଠାରୁ କାର୍ଯ୍ୟକାରୀ ହେବାକୁ ଥିବା ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଉପରେ ଏଥିରେ ଆଲୋଚନା କରାଯିବ। ଅର୍ଥ ମନ୍ତ୍ରଣାଳୟ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଏବଂ ଅର୍ଥନୀତି ବିଶେଷଜ୍ଞ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123717117 ଓ 01123314444 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଭାରତର ପୁରୁଷ ଡବଲ୍ସ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଠୀ ଚୀନ୍ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଭାରତୀୟ ଯୋଡ଼ି ଆଜି ମାଲେସିଆ ପ୍ରତିପକ୍ଷ ଆରେନ୍ଚିଆ ଏବଂ ସୋ ୱିଙ୍କୁ ଭେଟିବେ। ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା 3 ମ୍ୟାଚ୍ ବିଶିଷ୍ଟ ମହିଳା ଆନ୍ତର୍ଜାତିକ ଏକଦିବସୀୟ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଫାଇନାଲ୍ ମ୍ୟାଚ୍ ଜାରି ରହିଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଅଳ୍ପ ସମୟ ପୂର୍ବରୁ ଆରମ୍ଭ ହୋଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସମୁଦ୍ରରୁ ସମୃଦ୍ଧି କାର୍ଯ୍ୟକ୍ରମ ଅଧୀନରେ ଗୁଜରାଟର ଭାବନଗରଠାରେ ଏକାଧିକ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ। ମରକୋକୁ ଆସନ୍ତା ସୋମବାରଠାରୁ 2 ଦିନିଆ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ। ତେହେରାନ ପରମାଣୁ କାର୍ଯ୍ୟକ୍ରମ ଉପରେ କୌଣସି ବାହ୍ୟଚାପକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଲେ ଇରାନ୍ର ବୈଦେଶିକ ମନ୍ତ୍ରୀ ଏବଂ ନୂଆଦିଲ୍ଲୀଠାରେ ଜାରି ରହିଛି ଭାରତ ଅଷ୍ଟ୍ରେଲିଆ ମହିଳା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଅନ୍ତିମ ମ୍ୟାଚ୍ ସମ୍ବାଦ ଶେଷ ହେଲା।